ନମସ୍କାର, ଚାଲନ୍ତୁ ଆମେ ଜାଣିବା ଆଖିଧରା ରୋଗ ସମ୍ପର୍କରେ କିଛି। ଆଖିଧରା ଏକ ସଂକ୍ରମଣ ରୋଗ ଯାହା ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ବ୍ୟାପିଥାଏ। ଏହି ରୋଗରେ ଆଖିର ଧଳାପଟଳ ଲାଲ ବା ଇସତ ଗୋଲାପୀ ରଙ୍ଗ ହୋଇଥାଏ। ଏହି ରୋଗ ସଂକ୍ରମିତ ବ୍ୟକ୍ତିର ଆଖିରୁ ଝରୁଥିବା ଲୁହ ମାଧ୍ୟମ ହୋଇ ଅନ୍ୟ ସୁସ୍ଥ ବ୍ୟକ୍ତିର ଆଖିକୁ ସଂକ୍ରମିତ କରିଥାଏ। ଚାଲନ୍ତୁ ଆମେ ଜାଣିବା ଆଖିଧରାର ଲକ୍ଷଣ ସବୁ କ'ଣ ଅଟେ। ଆଖିର ଧଳାପଟଳ ଲାଲ ହେବା, ଆଖିରୁ ଲୁହ ଝରିବା, ଆଖିର ପତା ଫୁଲିଯିବା ଏବଂ ସାମାନ୍ୟ ଦରଜ ହେବା ଏବଂ ଖୁଞ୍ଚି ଖୁଞ୍ଚି ହେଲା ଭଳି ବିନ୍ଧିବା। ଉଜ୍ଜଳ ଆଲୋକକୁ ଚାହିଁ ହୋଇ ନଥାଏ, କଷ୍ଟ ଲାଗେ, ଆଖିରୁ ଲେଞ୍ଜେରା ବାହାରେ। ଚାଲନ୍ତୁ ଆମେ ଜାଣିବା ଯଦି ଆଖି ଧରିଥାଏ ତେବେ କି କି ସାବଧାନତା ଗ୍ରହଣ କରିବା। ଆଖିକୁ ବାରମ୍ବାର ଛୁଇଁବେ ନାହିଁ, ହାତକୁ ବାରମ୍ବାର ସାବୁନରେ ସଫା କରିବେ, ଆଖିକୁ ହାଲକା ଉଷୁମ ପାଣିରେ ଧୋଇବେ, ଉଜ୍ଜଳ ଆଲୋକକୁ ରକ୍ଷା ପାଇବା ପାଇଁ କଳା ଚଷମା ବ୍ୟବହାର କରିବେ। ନିଜର ବ୍ୟବହାର କରୁଥିବା ରୁମାଲ, ତଉଲିଆ, ବେଡସିଟ୍କୁ ଅଲଗା ରଖିବା ଏବଂ ନିୟମିତ ସଫା କରିବା। ଚାଲନ୍ତୁ ଜାଣିବା ଆଖିଧରାରୁ ରକ୍ଷା ପାଇବା ପାଇଁ ଆମେ କି କି ଉପାୟ ଅବଲମ୍ବନ କରିବା। ଆଖି ଏବଂ ମୁହଁକୁ ବାରମ୍ବାର ଛୁଇଁବା ନାହିଁ, ହାତକୁ ବାରମ୍ବାର ସାବୁନରେ ସଫା କରିବା, ଅନ୍ୟ କେହି ବ୍ୟବହାର କରୁଥିବା ତଉଲିଆ, ବେଡସିଟ୍, ରୁମାଲ ବ୍ୟବହାର କରିବା ନାହିଁ, ଅଧିକ ଲୋକ ବ୍ୟବହାର କରୁଥିବା ପୋଖରୀ, ଜଳ ଉତ୍ସ ଇତ୍ୟାଦିରେ ମୁହଁ ଧୋଇବା ନାହିଁ, ଗହଳି ସ୍ଥାନ ଠାରୁ ଦୂରେଇ ରହିବା, ଡାକ୍ତରଙ୍କର ବିନା ପରାମର୍ଶରେ ଆଖିରେ ଯେକୌଣସି ଔଷଧ ପକାଇବା ନାହିଁ। ଧନ୍ୟବାଦ।